ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଲୋକମାନଙ୍କୁ ଗୁଣାତ୍ମକ ସେବା ପ୍ରଦାନ ଉପରେ ଦେଲେ ଗୁରୁତ୍ୱ, ଆସନ୍ତା ମାସ ପହିଲାରୁ କାର୍ଯ୍ୟକାରୀ ହେବ ନୂଆ ଫୌଜଦାରୀ ଆଇନ, କାଶୀପୁର ଅଜଣା ରୋଗ ମୃତ୍ୟୁ ଘଟଣାର ତଦନ୍ତ ଓ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗକୁ ଦେଲେ ନିର୍ଦ୍ଦେଶ, ଏବଂ କୃଷିଭିତ୍ତିକ ଗଣପର୍ବ ରଜର ଦ୍ୱିତୀୟ ଦିନରେ ଆଜି ପାଳିତ ହେଉଛି ରଜ ସଂକ୍ରାନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ରାଜ୍ୟର ଲୋକମାନଙ୍କୁ ଗୁଣାତ୍ମକ ସେବା ପ୍ରଦାନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଜନସାଧାରଣ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ସତର୍କ ରହିବାକୁ ସେ ପୁଲିସ୍ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ପୁଲିସ୍ ଲୋକଙ୍କୁ ଭଲ ବ୍ୟବହାର ଦେଖାଇଲେ ପୁଲିସ୍ର ବିଶ୍ୱସନୀୟତା ବଢ଼ିବ। ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପୁଲିସ୍ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକ ପରେ ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି, ରାଜ୍ୟରେ ପୁଲିସ୍ର ସ୍ଥିତି ଓ ଆଇନ ଶୃଙ୍ଖଳା ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଏହାସହ ଆସନ୍ତା ଜୁଲାଇରୁ କାର୍ଯ୍ୟକାରୀ ହେବାକୁ ଥିବା ତିନୋଟି ଗୁରୁତ୍ୱପୂର୍ଣ୍ଣ ଆଇନ ବାବଦରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିବା ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି। ଦେଶରେ ଆସନ୍ତା ମାସ ପହିଲାରୁ ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଆଇନ କାର୍ଯ୍ୟକାରୀ ହେବ। ବ୍ରିଟିଶ ଶାସନ ସମୟରୁ ଦେଶରେ ଚାଲିଆସୁଥିବା ତିନୋଟି ପୁରୁଣା ଆଇନକୁ ପରିବର୍ତ୍ତନ କରାଯାଇଛି। ଗତବର୍ଷ ଡିସେମ୍ବରରେ ସଂଶୋଧିତ ନୂଆ ଆଇନ ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ ପହିଲାରୁ ପୁରୁଣା ଆଇପିସି ଏବଂ ସିଆର୍ପିସି ଧାରା ଉଚ୍ଛେଦ ହେବ। ପୁରୁଣା ନିୟମରେ ଅପରାଧକୁ ଗୁରୁତ୍ୱ ଦିଆଯାଉଥିବାବେଳେ ନୂଆ ଆଇନରେ ଅପରାଧ ସହ ନ୍ୟାୟ ବ୍ୟବସ୍ଥାକୁ ଅଧିକ ପ୍ରାଧାନ୍ୟ ଦିଆଯିବ। ଏହାଛଡ଼ା ମାନବ ଅଧିକାର ତଦନ୍ତରେ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିବା ପାଇଁ ଆଇନରେ ପ୍ରାବଧାନ ଅଛି। ଲୋକମାନଙ୍କୁ ନୂଆ ଆଇନ ବାବଦରେ ସଚେତନ କରାଇବା ଲାଗି ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଓଡ଼ିଶାରେ ଜୁଲାଇ ପହିଲାରୁ ନୂଆ ପୁଲିସ୍ ଆଇନ ଲାଗୁ ହେବା ନେଇ ବିଭିନ୍ନ ପର୍ଯ୍ୟାୟରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ତାଲିମ ଦିଆଯାଉଛି। ନୂଆ ଆଇନରେ କେତେକ ଅପରାଧ କ୍ଷେତ୍ରରେ ଦଣ୍ଡାଦେଶକୁ ପୂର୍ବ ଅପେକ୍ଷା ଅଧିକ କଠୋର କରାଯାଇଛି। ନୂଆ ଆଇନ ଦ୍ୱାରା ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ ବୋଲି ସରକାର ଆଶା କରିଛନ୍ତି। ଏ ସମ୍ପର୍କରେ ଅବସରପ୍ରାପ୍ତ ବିଚାରପତି ଲକ୍ଷ୍ମୀକାନ୍ତ ମିଶ୍ର କହିଛନ୍ତି,
ଇଣ୍ଡିଆନ୍ ପେନାଲ୍ କୋଡ୍, କ୍ରିମିନାଲ୍ ପ୍ରୋସିଜିଅର୍ କୋଡ୍ ଆଉ ଗୋଟେ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ, ଏହି ତିନିଟାକୁ ଆମେଣ୍ଡ କରି ସେଟା ହେଉଛି ବ୍ରିଟିଶ ଟାଇମ୍ରୁ ଚାଲିଥିଲା, ମାନେ ସେଟା ହେଉଛି 1860ରୁ ସେ ଚାଲିଥିଲା। ସେଗୁଡ଼ାକୁ ବର୍ତ୍ତମାନ ଆମର ସମ୍ବିଧାନ ପ୍ରଣାଳୀରେ ତିନିଟା ନୂଆ ଆକ୍ଟ ହେଇଛି, ଯେଉଁଟାକି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା। ଇଣ୍ଡିଆନ୍ ପେନାଲ୍ କୋଡ୍ର 511ଟା ସେକ୍ସନ୍ ଥିଲା, ସେଥିରୁ ପୁରା କଟାକଟି କରି ଆମର ବର୍ତ୍ତମାନ 358 ଦଫା ହେଇଛି, ଆଉ ଅନ୍ୟାନ୍ୟ ଦୁଇଟା ପ୍ରାୟ ସମାନ ରହିଛି। କିନ୍ତୁ ଏହାଦ୍ୱାରା କ'ଣ ହେଉଛି, ତ୍ୱରିତ ନ୍ୟାୟ ଗୋଟେ ହୋଇପାରିବ। ପୁରୁଣା ଆଇପିସି, ସିଆର୍ପିସି ଆଉ ଏଭିଡେନ୍ସ ଆକ୍ଟକୁ ଆଜିକାଲିର ଧାରା ହିସାବରେ ତାକୁ ବଦଳ କରାଯାଇଛି। ତାହି ଭିତରୁ ମୁଁ ମୁଖ୍ୟ ଜିନିଷଟା କହିବାକୁ ଚାହୁଁଛି, 303 ଇଣ୍ଡିଆନ୍ ପେନାଲ୍ କୋଡ୍ ଧାରା ଥିଲା, ସେଇଟା 103 ହେଇକିରି 303 ହେଉଛି, ଯେଉଁଥିରେ କି ଜଣେ ଲାଇଫ୍ କନ୍ଭିକ୍ଟ ହୋଇଯିବ ତାର ପନିସମେଣ୍ଟ ହେଉଛି କେବଳ ଫାଶୀ। କିନ୍ତୁ ବର୍ତ୍ତମାନ କ'ଣ କରୁଛନ୍ତି, ନୂଆ ନିୟମରେ ଲାଇଫ୍ ଇମ୍ପ୍ରିମେଣ୍ଟ ରଖିବା ପାଇଁ ପ୍ରାବଧାନ ରଖିଛନ୍ତି।
କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇଜଣ ଓଡ଼ିଆଙ୍କ ମରଶରୀର ଆଜି ଓଡ଼ିଶାରେ ପହଞ୍ଚିଛି। ସ୍ୱତନ୍ତ୍ର ବିମାନ ଯୋଗେ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କର ମରଶରୀର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚବା ପରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଏବଂ କ୍ୟାବିନେଟ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସେମାନଙ୍କ ଶେଷ ଦର୍ଶନ କରିଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ଆତ୍ମୀୟଙ୍କ ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ଓ କାମଚଳା ବାଚସ୍କତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ମୃତକଙ୍କୁ ଶେଷ ଦର୍ଶନ କରିଥିଲେ। ଦୁଇ ମୃତକଙ୍କ ମରଶରୀର ସେମାନଙ୍କ ପୈତୃକ ଗ୍ରାମକୁ ପଠାଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। 2025 ମସିହା ନିମନ୍ତେ ପଦ୍ମ ପୁରସ୍କାର ଲାଗି ମନୋନୟନପତ୍ର ଆହ୍ୱାନ କରାଯାଉଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ୱେବ୍ସାଇଟ୍ ମାଧ୍ୟମରେ ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ। ପଦ୍ମ ଆୱାର୍ଡସ୍.gov.in ୱେବ୍ସାଇଟ୍ରେ ଅନ୍ଲାଇନ୍ ମାଧ୍ୟମରେ ସେପ୍ଟେମ୍ବର 15 ସୁଦ୍ଧା ଆବେଦନ କରାଯାଇପାରିବ। ଅନ୍ୟପକ୍ଷରେ ଅଫ୍ଲାଇନ୍ ଆବେଦନ କରିବା ପାଇଁ ୱେବ୍ସାଇଟ୍ରେ ଉପଲବ୍ଧ ନିର୍ଦ୍ଦିଷ୍ଟ ଫର୍ମାଟ୍ରେ ମନୋନୟନପତ୍ର ଇମେଲ୍ ମାଧ୍ୟମରେ ପଠାଯାଇପାରିବ। ଅଫ୍ଲାଇନ୍ ଜରିଆରେ ଆସନ୍ତା ମାସ 15 ତାରିଖ ସୁଦ୍ଧା ଆବେଦନ କରାଯାଇପାରିବ। ରାୟଗଡ଼ା ଜିଲ୍ଲା କାଶୀପୁରର ମନୁଷ୍ୟପଦ ଗ୍ରାମରେ ଅଜଣା ରୋଗରେ ଲୋକଙ୍କ ମୃତ୍ୟୁ ଘଟଣାର କାରଣ ଖୋଜିବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସ୍ୱାସ୍ଥ୍ୟ ବିଭାଗ ଓ ଆଞ୍ଚଳିକ ଡାକ୍ତରୀ ଗବେଷଣା କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଏବଂ ସମ୍ପୃକ୍ତ ଅଞ୍ଚଳକୁ ଅତିଶୀଘ୍ର ଏକ ମୋଟର ଚଳାଚଳ ରାସ୍ତା ନିର୍ମାଣ କରିବାକୁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଏକ ମାସ ମଧ୍ୟରେ ମନୁଷ୍ୟପଦର ଗ୍ରାମରେ 5 ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ବିଭାଗର ଡାକ୍ତରୀ ଦଳ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରି ଘରକୁ ଘର ବୁଲି ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସରକାରୀ ଭାବେ କୁହାଯାଇଛି। କୋରାପୁଟ ଜିଲ୍ଲାରେ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲା ପ୍ରଶାସନ ଜିଲ୍ଲା ବସ୍ ମାଲିକ ସଂଘ ଓ କର୍ମଚାରୀ ସଂଘ ସହ ଆଲୋଚନା କରିବା ପରେ ସ୍ଥିତି ସୁଧୁରିଛି। ଉଭୟ ସଂଘ ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ଜିଲ୍ଲାରେ ବସ୍ ଚଳାଚଳରେ ବ୍ୟାହତ ଘଟିଥିଲା ଏବଂ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସାଧାରଣ ଯାତ୍ରୀଙ୍କ ସ୍ୱାର୍ଥକୁ ସର୍ବଦା ପ୍ରାଧାନ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ପରିବହନ ବିଭାଗ ଉଭୟ ସଂଘ ଓ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। କୋରାପୁଟ ବ୍ଲକ ଅନ୍ତର୍ଗତ କୋଲାବ ଜଳଭଣ୍ଡାର ନିକଟରେ ଥିବା ଏକ ପାହାଡ଼ରେ ମାଟି ଖୋଳୁଥିବା ବେଳେ ତାହା ଧସିପଡ଼ିବାରୁ 3 ଜଣ ମହିଳାଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକ ଓ ପୁଲିସ୍ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଉଥିବା ବେଳେ 3 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ସେମାନେ ବଡ଼ କେରେଙ୍ଗା ପଞ୍ଚାୟତର ସନୁମଲମଗୁଡ଼ା ଗ୍ରାମର ବୋଲି ଜଣାପଡ଼ିଛି। କୋରାପୁଟ ପୁଲିସ୍ ଏହି ଘଟଣାର ତଦନ୍ତ କରୁଛି। ପ୍ରାୟ 10 ଜଣ ମହିଳା ପାହାଡ଼ରୁ ମାଟି ଖୋଳୁଥିବା ବେଳେ ତାହା ଧସିଯାଇଥିଲା। ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ମାଡ଼କାପଦର ପଞ୍ଚାୟତର ଗୁମ୍ମାଝରଣ ଜଳପ୍ରପାତକୁ ଗାଧୋଇବାକୁ ଯାଇଥିବା 2 ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ସେମାନେ ପାଣିରେ ବୁଡ଼ିଯାଉଥିବା ଦେଖି ସେଠାକୁ ଭୋଜି କରିବାକୁ ଯାଇଥିବା ଅନ୍ୟ କିଛି ଲୋକ ଦୁହିଁଙ୍କ ମୃତଦେହ ପାଣିରୁ ଉଦ୍ଧାର କରିଥିଲେ। ମୃତକ 2 ଯୁବକ କୋରାପୁଟ ଜିଲ୍ଲା ବୋରିଗୁମା ଅଞ୍ଚଳର ବୋଲି ଜଣାପଡ଼ିଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଚଳିତ ବର୍ଷ ପାଇଁ ବାଲ୍ ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ଘୋଷଣା କରାଯାଇଛି। ବରିଷ୍ଠ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲଙ୍କୁ ବାଲ୍ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ। ତାଙ୍କ ରଚିତ ପୁସ୍ତକ ଗପ କଳିକା ପାଇଁ ସେ ଏହି ପୁରସ୍କାର ପାଇବେ। ସେହିପରି କଥାକାର ସଞ୍ଜୟ ପଣ୍ଡାଙ୍କୁ ହୁ ବାୟା ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଦିଆଯିବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରୁ ଜମାକାରୀମାନଙ୍କୁ ଆଉ କୋଭିଡ୍ ଅଗ୍ରିମ ଅର୍ଥରାଶି ମିଳିବ ନାହିଁ ବୋଲି ଇପିଏଫ୍ଓ ପକ୍ଷରୁ କୁହାଯାଇଛି। 2020 ମସିହାରେ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି କର୍ମଚାରୀ ଭବିଷ୍ୟନିଧି ଖାତାରୁ ମୂଳ ଜମାର 75% ପର୍ଯ୍ୟନ୍ତ ଅର୍ଥ ଉଠାଣ ଲାଗି ସରକାର ଅନୁମତି ଦେଇଥିଲେ। କୋଭିଡ୍ ମହାମାରୀ ଅପସରି ଯାଇଥିବାରୁ ଏହି ସୁବିଧାକୁ ବନ୍ଦ କରିଦିଆଯାଇଛି। କୃଷିଭିତ୍ତିକ ଗଣପର୍ବ ରଜ ଉତ୍ସବର ଆଜି ଦ୍ୱିତୀୟ ଦିନରେ ରଜ ସଂକ୍ରାନ୍ତିରେ ଗାଁରୁ ସହର ଉତ୍ସବ ମୁଖର ହୋଇଉଠିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଏହି ପର୍ବ ମୁଖ୍ୟତଃ 3 ଦିନ ଧରି ପାଳନ ହୋଇଥାଏ। ଗତକାଲି ପହିଲି ରଜ ପାଳନ କରାଯାଇଥିବା ବେଳେ ଆଜି ରଜ ସଂକ୍ରାନ୍ତି ଏବଂ ଆସନ୍ତାକାଲି ଭୂମି ଦହନ କରାଯିବ। ଚତୁର୍ଥ ଦିନ ବସୁମତୀ ସ୍ନାନ ଉତ୍ସବ କରାଯାଇ ରଜ ପର୍ବ ସମାପନ ହେବ। ରଜ ସଂକ୍ରାନ୍ତି ଉପଲକ୍ଷେ ପୁରୀ ଜିଲ୍ଲା ବ୍ରହ୍ମଗିରିର ମା' ବାଲିହରଚଣ୍ଡୀଙ୍କ ମହାଲକ୍ଷ୍ମୀ ବେଶ ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ମା'ଙ୍କର ସରସ୍ୱତୀ ବେଶ ହେବ ବୋଲି ଜଣାପଡ଼ିଛି। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଲୋକମାନଙ୍କୁ ଗୁଣାତ୍ମକ ସେବା ପ୍ରଦାନ ଉପରେ ଦେଲେ ଗୁରୁତ୍ୱ। ଆସନ୍ତା ମାସ ପହିଲାରୁ କାର୍ଯ୍ୟକାରୀ ହେବ ନୂଆ ଫୌଜଦାରୀ ଆଇନ। କାଶୀପୁର ଅଜଣା ରୋଗ ମୃତ୍ୟୁ ଘଟଣାର ତଦନ୍ତ ଓ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗକୁ ଦେଲେ ନିର୍ଦ୍ଦେଶ ଏବଂ କୃଷିଭିତ୍ତିକ ଗଣପର୍ବ ରଜର ଦ୍ୱିତୀୟ ଦିନରେ ଆଜି ପାଳିତ ହେଉଛି ରଜ ସଂକ୍ରାନ୍ତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।